ସୁପ୍ରସିଦ୍ଧ କଥାକାର ସାତକୋଡ଼ି ହୋତାଙ୍କର ଏକ ଗଳ୍ପ କର୍ମଫଳ। ଖାଲି ତୁମେ ବଡ଼ ଚାକିରି କଲେ କ'ଣ ହେବ? ତୁମର ପୁଅମାନେ ତ ଗୁଣ୍ଡା ବଦମାସ ବୋଲି ନାଗରା ବାଜିଲାଣି ଦାଣ୍ଡରେ। କେତେଦିନ ଏମିତି ଚୁପଚାପ ହୋଇ ବସିଥିବ? ସେଇ ସକାଳେ ଅଫିସରୁ ବାହାରି ଯାଇ ସନ୍ଧ୍ୟାରେ ଫେରୁଥିବ? ନିଜ ଘର କଥା ଟିକେ ବୁଝ, ଝିଅ ପୁଅଙ୍କ ପାଇଁ କିଛି କର, ମୋ କଥା ନହେଲା ନାହିଁ। ତୁମ ଦେହ କ'ଣ ହେଲାଣି ଦେଖ? ଏମିତି ନୁହେଁ, ଏଇ କେତେ ମାସ ହେବ ପ୍ରାୟ ପ୍ରତିଦିନ କହନ୍ତି ରମାଦେବୀ। ସବୁ ଶୁଣନ୍ତି ଦେବବ୍ରତ, ମୁହଁ ପିଠାଇ କିଛି କହନ୍ତି ନାହିଁ। କ'ଣ ବା କହିବେ, ସବୁ ପ୍ରାରବ୍ଧ, ସବୁ ଭାଗ୍ୟ। ସେ ପିଲାଙ୍କ ପାଇଁ କ'ଣ କରିନାହାନ୍ତି? ଭଲ ସ୍କୁଲରେ ପାଠ ପଢ଼େଇଛନ୍ତି, ସମୟ ଦେଖି ଭଲ ଉପଦେଶ ଦେଇଛନ୍ତି, କିନ୍ତୁ ସବୁ ନିଷ୍ଫଳ। ନିରର୍ଥକ ହୋଇଯିବ ବୋଲି ସେ କ'ଣ ଜାଣିଥିଲେ? ଯିଏ ଭଲ ହେବ ସେ ଯେଉଁଠାରେ ରହିଲେ ଭଲ ହେବ। ଖତ ଗଦାରେ ତ ପୁଣି ପଦ୍ମ ଫୁଟେ। ସେ ଗାଁର ସାମାନ୍ୟ ଚାଷୀ ପରିବାରରେ ଜନ୍ମଗ୍ରହଣ କରି 30 ବର୍ଷ ଚାକିରି କରି ଏବେ ତହସିଲଦାର ହୋଇଛନ୍ତି। ଚାରିଟା ପ୍ରଗଣାର ଲୋକ ସୁଖ ଦୁଃଖରେ ତାଙ୍କ ମୁହଁକୁ ଚାହିଁ ଚଳନ୍ତି, ହାରି ଗୁହାରି ଜଣନ୍ତି, ପରସ୍ପର ମଧ୍ୟରେ ବିବାଦ ହେଲେ ସମାଧାନ କରିବାକୁ କହନ୍ତି। ତାଙ୍କର ନାମ ଡାକ, ଅନେକ ବଡ଼ ବଡ଼ ଅଫିସରଙ୍କର, ଏକା ସାଙ୍ଗରେ କାମ କରୁଥିବା ସହକର୍ମୀମାନଙ୍କର ଈର୍ଷାର ବିଷୟ। ଦେବବ୍ରତ ଗଦ୍ଧ ପରି କେବଳ କାମ କରି ଆସିଛନ୍ତି। ନିଜର ଇଚ୍ଛା ତାଲିମ କରିବା ପୂର୍ବରୁ ଅନ୍ୟର ଇଚ୍ଛା ପୂର୍ଣ୍ଣ କରିବା ଲାଗି ବାଟ ଦରାଣ୍ଡିଛନ୍ତି। ଆଉ 2 ବର୍ଷ ଚାକିରି, ତାପରେ ଅବସର। ରମା ପ୍ରତିଦିନ ଏମିତି କହନ୍ତି, ସେ ଚୁପଚାପ ଶୁଣିଯାନ୍ତି, ମୁହଁ ଖୋଲି ପଦେ କହନ୍ତି ନାହିଁ କି ପ୍ରତିବାଦ କରନ୍ତି ନାହିଁ। ଆଜି ବି ସ୍ତ୍ରୀ ଯାହା କହିଲେ ନୀରବରେ ସବୁ ଶୁଣିଗଲେ ଦେବବ୍ରତ। କରିବା ପାଇଁ ଆଉ କ'ଣ ଅଛି? କରିବା ପାଇଁ ଆଉ ଜଣେ ଅଛି, ତାହାରି ଇଚ୍ଛାରେ ଜଗତ ଚଳୁଛି। ସେ ସାମାନ୍ୟ ଲୋକ, ତାଙ୍କ କଥାରେ ଦୁବଘାସଟିଏ ଉଠିବ ନାହିଁ କି ଫୁଲଟିଏ ଫୁଟିବ ନାହିଁ। ସବୁ ପୂର୍ବଜନ୍ମର ଫଳ, ପ୍ରାରବ୍ଧ, ଭାଗ୍ୟକୁ ସ୍ୱୟଂ ଭଗବାନ ବି ଏଡ଼େଇ ଦେଇପାରୁନାହାନ୍ତି। କିନ୍ତୁ ଆଜି ଆଉ ଗୋଟେ କଥା ସ୍ତ୍ରୀଙ୍କୁ କହିବା ପାଇଁ ତାଙ୍କ ପାଟି ଖଲଖଲ କରୁଥିଲା। ସେ ଲୁଗାଜାମା ବଦଳାଇ ପିଣ୍ଡା ଉପରେ ସପ ପକାଇ ଲମ୍ବ ହୋଇ ଶୋଇ ରହିଲେ। ଆଉ କହିଲେ, ଯାହା ହବାର ଥିବ ହେବ, ପୃଥିବୀର ନିୟମ ସେୟା। ଆଜି ଅଫିସରୁ ସଳ ଫେରୁଥିଲି, ଠିକ ଆମ ଘର ଆଗରେ ଯାହା ଦେଖିଲି ଆଖି ଓଲଟିଗଲା ଜାଣ। ରମା ଭାତ ହାଣ୍ଡି ଚୁଲି ଉପରେ ଓହ୍ଲେଇ ଆଣି ପେଜ କାଢ଼ି ନେବାବେଳେ ମୁହଁ ବୁଲେଇ କହିଲେ, କି ଅପୂର୍ବ, ସୂର୍ଯ୍ୟ ପଶ୍ଚିମରେ ଉଇଲେ କି କ'ଣ? ଡବ ଡବ ହେଉ ତ କେତେ କଥା କହିଯାଉଛ। ଦେବବ୍ରତ ପରୁଆ ନ କରି କହି ଚାଲିଲେ, ଆମ ଘରର ପଶ୍ଚିମ କୋଣରେ ଝାଉଁ ଗଛ ମୂଳରେ 2ଟା ଢିମା ପଥର କୋଉଦିନ ପଡ଼ିଛି, କେତେ ଥର ଦେଖିନଥିବି ସେଇ ପଥର 2ଟାକୁ, କିନ୍ତୁ ଆଜି ଯାହା ଦେଖିଲି ସେଥିରେ ମୋର ଆଖି କପାଳ ଉପରକୁ ଉଠିଗଲା। ରମା ଭାତ ହାଣ୍ଡି ପିଣ୍ଡି ଉପରେ ରଖିଦେଇ କହିଲେ, ତମେ ତାହେଲେ ଦେଖ କୋଉଠି କ'ଣ ଅଛି, ଢିମା ପଥର 2ଟା ଆଖିରେ ପଡ଼ିଲା, ଅଥଚ ତୁମ 2 ପୁଅ ଆଖିରେ ପଡ଼ିଲେ ନାହିଁ। ହାଣ୍ଡିଶାଳରେ ଥିଲେ ବି ତାଙ୍କର ଦୀର୍ଘ ନିଶ୍ୱାସ ସ୍ପଷ୍ଟ ଶୁଣିପାରିଲେ ଦେବବ୍ରତ। ବାଲେଶ୍ୱରକୁ ବଦଳି ହୋଇ ଆସିଲେଣି କେତେ ବର୍ଷ ହେବ। ସହଦେବ ଖୁଣ୍ଟାରେ ସମବାୟ ଗୃହ ନିର୍ମାଣ ସମିତିରୁ ଟଙ୍କା କରଜ କରି ତୋଳିଥିବା ଘରେ ଅଛନ୍ତି। ସେଇଦିନୁ ନିଅ ପଡ଼ିବା ବେଳେ ଇଟା ପଥର ଆଣିଥିଲେ ବାହାରୁ, ସେଥିରୁ କାମରେ ଲାଗିନଥିବା ଢିମା ପଥର ଯୋଡ଼ିଏ ରଖିଦେଇଥିଲେ ଗୋଟିଏ କୋଣରେ ଝାଉଁ ଗଛକୁ ଲାଗି। ଯୋଡ଼ିଏ ପଥର ପଡ଼ିଥିଲେ ବି ଗୋଟିଏ ପଥରର ଛାତି ଫଟେଇ ସବୁଜ ଗଛଟିଏ ଉଠୁଛି, ଚିହ୍ନା ଚିହ୍ନା ଗଛଟିଏ, କଣ୍ଟା ବାଇଗଣ ଗଛ ପରି ଲାଗୁଛି। ଦେବବ୍ରତ ସ୍ତ୍ରୀଙ୍କ ଅନୁଯୋଗର ଉତ୍ତର ନ ଦେଇ କହିଲେ, ପଥର ଦେହରୁ ବି ଗଛ ଉଠେ, ମରୁଭୂମିରେ ବି ପାଣି ମିଳେ, ସେଇ ଢିମା ପଥରର ଛାତି ଫୁଟେଇ କେମିତି ଶାଗୁଆ ଗଛଟିଏ ମୁଣ୍ଡ ଟିକୁଛି ଦେଖିଆସ ରମା, ତମର ସବୁ ପ୍ରଶ୍ନର ଉତ୍ତର ସେଇଥିରୁ ପାଇଯିବ। ରମା ମୁହଁ ଚିଞ୍ଚାଡ଼ି କହିଲେ, ମୋ ପିଲାମାନେ ଢିମା ପଥର ହୋଇନାହାନ୍ତି, ମୋ 10 ମାସ 10 ଦିନ ଗର୍ଭରେ ଧରି ମୁଁ ସେମାନଙ୍କୁ ଜନ୍ମ ଦେଇଛି, ତମେ ନ ଦେଖିଥିଲେ ଦେଖି ଆସ, କଥାରେ କହନ୍ତିନି ଅଦେଖିଲା ଦେଖ କଇଁଛ କାଢ଼ିଛି ବେକ। ଦେବବ୍ରତ କିନ୍ତୁ ବହୁଦିନ ମନ ଭିତରେ ଗୋଳେଇ ଘାଣ୍ଟି ହେଉଥିବା ପ୍ରଶ୍ନର ଉତ୍ତର ପାଇ ବେଶ ପ୍ରଫୁଲ୍ଲ ଦିଶୁଥିଲେ। ପଥର ଦେହରୁ ଗଛ ଯଦି ଜନ୍ମିପାରେ, ଶୁଷ୍କ କଠିନ ଅତି ପ୍ରତିକୂଳ ପରିବେଶରେ ଜନ୍ମଗ୍ରହଣ କରିବି ଶିଶୁଟିଏ ବଡ଼ ହୋଇପାରେ, ଏହି କଣ୍ଟା ବାଇଗଣ ଗଛ ପରି ସୁନ୍ଦର କୋମଳ ଓ ସବୁଜ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରେ। ସେ ସ୍ତ୍ରୀଙ୍କୁ ଅପ୍ରସନ୍ନ କରିବା ଲାଗି ଚାହୁଁନଥିଲେ, କିନ୍ତୁ ଚୁପ୍ ରହି ସେ ଯାହା ଆବିଷ୍କାର କରିଛନ୍ତି ତାର ଗୁରୁତ୍ୱ ଲାଘବ କରିବା ପାଇଁ ମଧ୍ୟ ଇଚ୍ଛା କରୁନଥିଲେ। ସେଥିପାଇଁ ସେ ପୁଣି ଥରେ କହିଲେ, ମୁଁ ସେ କଥା କହୁନି ରମା, ମୋର କହିବାର ଉଦ୍ଦେଶ୍ୟ ହେଲା ଏଇ ଯେ, ଯଦି ପଥର ଦେହରୁ ଗଛ ବାହାରି ପାରିଲା, ତୁମ ପେଟରୁ ଜନ୍ମିବି ଏଇ ଟୋକାଏ ଯଦି ଖରାପ ହେବେ କ'ଣ କରିପାରିବ? ସବୁ ଭାଗ୍ୟ ଫଳ, ଭାଗ୍ୟମ ଫଳତି ସର୍ବତ୍ର। ଆଜି ଯାଏଁ ସମସ୍ତଙ୍କ ସହିତ ଲଢ଼ିଛନ୍ତି ଦେବବ୍ରତ, କିନ୍ତୁ ଏଇ ଭାଗ୍ୟ ସହିତ ଲଢ଼ିବା କଥା ମନରେ ଉଠିଲେ ଝାଳେଇ ଯାଆନ୍ତି ସେ। କର୍ମଫଳ ଭୋଗ କରିବାକୁ ହେବ, ପ୍ରାରବ୍ଧ ଏଡ଼ିଯିବାର ଉପାୟ ନାହିଁ। ଆଜି ବଡ଼ ପୁଅ ଯଦି ବାବାଜୀ ହୋଇ ବୁଲୁଥାଏ ବା ସାନ ପୁଅ ଗୁଣ୍ଡାଗିରି କରି ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରୁଥାଏ। ଏହା ସେମାନଙ୍କର କର୍ମଫଳ, ପ୍ରାରବ୍ଧ, ଭାଗ୍ୟଲିପି କେହି ପୋଛି ଦେଇପାରିବ ନାହିଁ। ବଡ଼ ପୁଅର କୋଷ୍ଠୀ ଗଣନା କରି ଜଣେ ଜ୍ୟୋତିଷୀ କହିଥିଲେ ସେ IAS ଅଫିସର ହେବ, ଦୁଇଥର ବାହା ହେବ, ପାଞ୍ଚଟି ପିଲାର ବାପା ଓ ଧନଜନ ଗୋପଲକ୍ଷ୍ମୀର ମାଲିକ ହେବ। କିନ୍ତୁ ସବୁ ପାଣି ଫୋଟକା ପରି ଫାଟିଗଲା, ପାଣିର ଗାର ପରି ଜ୍ୟୋତିଷୀଙ୍କର ସବୁ ଗଣନା ଲିଭିଗଲା। ବଡ଼ ପୁଅ MA ପରୀକ୍ଷା ନଦେଇ ଦିନେ ମଧ୍ୟରାତ୍ରିରେ ଗୌତମଙ୍କ ପରି ପରିବାର ସୁଖ ସମ୍ଭୋଗର ମୋହ ପରିତ୍ୟାଗ କରି କେଉଁଆଡ଼େ ଚାଲିଗଲା। ରମାଦେବୀ ଅନେକ କାନ୍ଦିଲେ, ଅନେକ ନେହୁରା ହୋଇ କହିଲେ ତାଙ୍କ ପୁଅର ଫଟୋ ଖବରକାଗଜରେ ଛାପି ତାକୁ ଫେରିଆସିବାକୁ ଅନୁରୋଧ କରିବା ପାଇଁ, ପୋଲିସକୁ କହି ତାର ସନ୍ଧାନ ନେବା ପାଇଁ। କିନ୍ତୁ ଏସବୁ କିଛି କଲେ ନାହିଁ। ସେ ଯିଏ ଯିବ ତାକୁ ବାନ୍ଧି ରଖି ହେବ ନାହିଁ। ପ୍ରତ୍ୟେକ ଲୋକ ନିଜର ଭାଗ୍ୟ ନେଇ ଜନ୍ମିଛି। ପୂର୍ବ ଜନ୍ମରେ ଯାହା ଅର୍ଜନ କରିଛି ତାକୁ ଭୋଗ ନ କରି ପଳାଇଯିବା ଅସମ୍ଭବ। ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଓଟାରେ ତେଣିକି ଯାଇ। ରମା କହିଲେ ସେଇ ଚାକିରି ଚାକିରି କରି 30 ବର୍ଷ ବିତେଇଦେଲ, ଆଉ 2 ବର୍ଷ ପରେ ଅବସର ନେବ, ସେତେବେଳେ ଦେଖିବି ଯେ କ'ଣ କରିବ। ସେତେବେଳେ ଯଦି ତୁମ ଦେହରୁ ଯୌବନର ଦୀପ୍ତି ବାହାରେ ମୁଁ ଜାଣିବି ଯେ ତୁମେ ଯୋଗଜନ୍ମା ନିର୍ବିକାର ନିର୍ଲିପ୍ତ ପରମ ପୁରୁଷ। ହଠାତ୍ ଠୋ ଠୋ କରି ହସି ପକାଇଲେ ଦେବବ୍ରତ। ତାଙ୍କର ହସର ଲହରୀ କାନ୍ଥରେ, ଛାତରେ, କବାଟରେ, ଖୁଣ୍ଟିରେ ବାଜି ଫେରିଆସିଲା ପ୍ରତିଧ୍ୱନି ହୋଇ। ରମା ମୁହୂର୍ତ୍ତେ ଅବାକ୍ ହୋଇ ଅନାଇ ଦେଖିଲେ, ତାପରେ ତାଙ୍କ ମୁହଁରେ ବି ହସ ଫୁଟିଲା। ସେ ମୁଗ୍ଧ ପୁଲକିତ ଚିତ୍ତରେ ଅନାଇ ରହିଲେ ସ୍ୱାମୀଙ୍କ ଆଡ଼କୁ। ସଚରାଚର ହସନ୍ତି ନାହିଁ ଦେବବ୍ରତ, ବହୁଦିନ ପରେ ପ୍ରଥମ ଏଇ ମନଖୋଲା ହସଟିଏ ହସିଲେ ସିଏ। ଟିକିଏ ପରେ କହିଲେ ସେ, ବାପା ହେଲ କାହିଁକି? ପିଲାଙ୍କର ପ୍ରତି କଥାକୁ ଯଦି ଏମିତି ହସରେ ଉଡ଼େଇଦେବ କିଏ ବୁଝିବ ସଂସାରର କଥା? ମୁଁ ତ ଥଳକୂଳ ପାଉନି, ଅକାତ ପାଣିରେ ଭାସୁଛି। ହସିବା ପରେ କାନ୍ଦିବାକୁ ହୁଏ ବୋଲି ନା କ'ଣ? ରମାଙ୍କର ଶେଷ ପଦକ କାନ୍ଦିବା ପରି ଶୁଣାଗଲା। କ'ଣ କରିବେ ଦେବବ୍ରତ? ବଡ଼ ପୁଅକୁ ଫେରାଇ ଆଣିବା ପାଇଁ ବୃଥା ଚେଷ୍ଟା ନ କରି ସେ ଯେଉଁ ପଥରେ ଯାଇଛି ସେହି ପଥ ସୁଗମ ହେଉ, ସେ ନକଲି ବାଜି ନ ହୋଇ ଈଶ୍ୱରଙ୍କର ସଚ୍ଚା ଭକ୍ତ ହେଉ, ସାଧୁ ହେଉ, ସିଦ୍ଧ ହେଉ। ଆଉ ପ୍ରଣବ କଥା ଭାବନ୍ତିନି ଦେବବ୍ରତ, ସେ ତା ବାଟରେ ଯାଉ। ନଦୀ ଯେମିତି ନିଜ ବାଟରେ ଯାଏ କେହି ତାର ଗତିରୋଧ କରିପାରେ ନାହିଁ, ଆଉ ପାର୍ଥ ବି ଚାଲିଛି ନିଜ ବାଟରେ, ପ୍ରଣବର ଠିକ୍ ବିପରୀତ ବାଟରେ। MSc ଶେଷ କଲା, ସେକେଣ୍ଡ କ୍ଲାସ ପାଇଲା। ଇଚ୍ଛା କରିଥିଲେ ମାଷ୍ଟର ବା କିରାଣୀଟାଏ ହୋଇପାରିଥାନ୍ତା, କିନ୍ତୁ ହେଲା ନାହିଁ। ସିନେମା ଦେଖିବା, ନେତା ବନିବା, କ୍ଲବ ଗଢ଼ିବା, ନିଜ ପାଇଁ ଦଳ ଗଢ଼ିବା, ଚାନ୍ଦା ଆଦାୟ କରିବା ତାର କାମ। ସେଇଥିଲାଗି ବଦନାମ ବଢ଼ୁଛି, ବଜାରର ବ୍ୟବସାୟୀମାନେ ତାଙ୍କ ପାଖରେ ତା ବିରୁଦ୍ଧରେ ନାଲିସ ମଧ୍ୟ କରିଛନ୍ତି। ସେ କୁଆଡ଼େ ଗୁଣ୍ଡା, ଜୁଆ ଖେଳେ, ମଦ ଖାଏ, ଚାକୁ ଚଳାଏ, ସବୁ କର୍ମଫଳ। ସେ କ'ଣ ଚାହିଁନଥିଲେ ଦୁଇ ପୁଅଙ୍କୁ ବଡ଼ ବଡ଼ ପଦବୀରେ ଦେଖିବା ପାଇଁ? କିନ୍ତୁ ହେଲା ନାହିଁ। ପାର୍ଥ ପାଇଁ କିନ୍ତୁ ନିଶ୍ଚିନ୍ତ ହୋଇପାରନ୍ତି ନାହିଁ ଦେବବ୍ରତ। ଏମିତି ଉଚ୍ଚଶିକ୍ଷିତ ବୁଦ୍ଧିମାନ ପିଲାଟା ଯଦି ଅବାଟରେ ଯାଏ କିଏ କ'ଣ କରିବ? ସେ କିଛି ଦିନ ମଧ୍ୟରେ ପୁଣି ସ୍ତ୍ରୀଙ୍କ ଅନୁରୋଧର ଭୁଲିଗଲେ। ପୁଅମାନଙ୍କର କଥା ଆଉ ସବୁବେଳେ ମନେ ପଡ଼ିଲା ନାହିଁ, ଫାଇଲ ଭିତରେ ହଜେଇଦେଲେ ନିଜକୁ। ସକାଳରୁ ସନ୍ଧ୍ୟା ଯାଏ ଅଫିସରେ କାମ ସାରି ଘରକୁ ଫେରିଲା ବେଳକୁ ଦେହରେ ମନରେ ଆଉ ଉତ୍ସାହ ନଥାଏ ଅନ୍ୟ କିଛି କରିବା ପାଇଁ। ତଥାପି କେବେ କେବେ ବଜାର ଯିବାକୁ ହୁଏ, ଡାକ୍ତରଙ୍କ ପାଖକୁ ପରାମର୍ଶ କରିବାକୁ ଯିବାକୁ ହୁଏ, ବନ୍ଧୁବାନ୍ଧବଙ୍କୁ ସଂଖୁଳିବାକୁ ହୁଏ। ଏଇ କେତେଦିନ ହେଲା ଅଫିସର କାମ ବଢ଼ିଛି ଯେ ଆଉ ଫୁରସତ ପାଉନାହାନ୍ତି ଦେବବ୍ରତ ଅନ୍ୟ କିଛି କରିବା ପାଇଁ। ବନ୍ଦୋବସ୍ତ ସହିତ ଚକବନ୍ଦୀ କାମ ଶୀଘ୍ର ଶେଷ କରିବା ଲାଗି ସରକାର ତାଗିଦ କଲେଣି କେତେଥର। ବନ୍ଦୋବସ୍ତ ଅଫିସରଙ୍କ ସହିତ ରେକର୍ଡ ପତ୍ର ଧରି ପରୀକ୍ଷା ନିରୀକ୍ଷା ମଧ୍ୟ କରିବାରେ ସମୟ ସରିଯାଉଛି। ସେଦିନ ଘରକୁ ଫେରୁ ଫେରୁ ରାତି 9 ପହଞ୍ଚିବା କ୍ଷଣି ରମା ତାଙ୍କ ହାତକୁ ଟେଲିଗ୍ରାମ ଖଣ୍ଡେ ବଢ଼େଇ ଦେଇ କହିଲେ, ପଢ଼ ବଡ଼ ଶଳାଙ୍କର ବଡ଼ ପୁଅର ବିଭାଗର ହଠାତ୍ ଠିକ୍ ହୋଇଯାଇଛି, ନିମନ୍ତ୍ରଣ କରିଛନ୍ତି ଯିବା ପାଇଁ। ରମା କହିଲେ, ଭାଉଜ ରୋଗିଣେ, ଭାଇନା ଏକା ଲୋକ ଆମକୁ ଅପେକ୍ଷା କରୁଥିବେ। କାନମୂଳ ଅଂଶୀ କହିଲେ, ଦେବବ୍ରତ ସବୁ ସତ ଯେ, କିନ୍ତୁ ଯିବା କେମିତି? ଘରେ ତ ପାର୍ଥ ନାହିଁ, କୁଆଡ଼େ ବୁଲୁଛି କିଏ ଜାଣେ, 3 ଦିନ ହେବ ଫେରିନି ରାତିରେ। ସେ ଫେରି ଆସିଲେ ଦାଣ୍ଡ ଘରେ ରହିବ, ମାମୁଁ ଘରକୁ ଯିବ ବୋଲି ତ କହୁଥିଲା, ଆମ ପଛେ ପଛେ ଠିକ୍ ସମୟରେ ଆସିଲେ ବରଯାତ୍ରୀ ହୋଇଯିବ। କିନ୍ତୁ ଯଦି ନ ଆସେ? କହିଲେ ଦେବବ୍ରତ, ନ ଆସି ଯିବ କୁଆଡ଼େ? କେତେ ଦିନ ବାହାରେ ବୁଲିବ? ଶିକାର ଖୋଜୁଥିବ ସାଙ୍ଗମାନଙ୍କ ସହିତ, ଛି ଟୋକାଟା ନଷ୍ଟ ହୋଇଗଲା, ଆଉ ମୁଣ୍ଡ ଟେକି ଚାଲିପାରୁନି ରାସ୍ତାରେ। ଆଜି ଆସିବା ବାଟରେ ଗଣପତି ରାମ ଲୁହା ବେପାରୀ ସହିତ ଭେଟ ହୋଇଯିବାରୁ କ'ଣ କହିଲା ଜାଣ? ତାଙ୍କ ପେଟରେ ଛୁରୀ ଭୁସିଦେବ କହି 1000 ଜବରଦସ୍ତି ଆଦାୟ କରି ନେଇଯାଇଛି କ୍ରିକେଟ ମ୍ୟାଚ୍ ପାଇଁ। କିନ୍ତୁ ପାର୍ଥ କଲେଜରେ କ୍ୟାପ୍ଟେନ ହୋଇଥିଲା ବୋଲି ତୁମେ ତ ତାର ପ୍ରଶଂସା କରୁଥିଲ, କ୍ୟାପ୍ଟେନ ହେଲା ଭଲ କଲା, କ୍ରିକେଟ ଖେଳିବା ଖରାପ କଥା ନୁହେଁ, କିନ୍ତୁ ଲୋକକୁ ଥରେ ହଲେ ଟଙ୍କା ଆଦାୟ କରିବା ଭଲ କଥା ନୁହେଁ। ଗଣପତି ରାମ ଚିହ୍ନ ଲୋକ, ମୋ ପୁଅ ଜାଣି ପୋଲିସରେ ଏତଲା ଦେଇନାହିଁ, ନହେଲେ ଏତେବେଳକୁ ଆମ ଘର ଖାନତଲାସ କରୁଥାନ୍ତା ପୋଲିସ। ରମା କହିଲେ, ସେ ତ ଚୋରି କରୁନି, ଭଲ କାମ ପାଇଁ ଚାନ୍ଦା ନେବା ଚୋରି ନୁହେଁ। ସ୍ତ୍ରୀଙ୍କ ସହିତ ଯୁକ୍ତି ନ କରି ଶଳା ପୁଅର ବାହାଘରରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ମନ ଦେଲେ ଦେବବ୍ରତ। ଯିବି କହିଲେ ତ ଯାଇ ହୁଏ ନାହିଁ, ମାସ ଅଧା ପାର ହୋଇଗଲାଣି, ହାତରେ ଯାହା ଅଛି ପରିବା ଓ ପାନ ଖର୍ଚ୍ଚକୁ ନିଅଣ୍ଟ। ସୁନା ମୁଦି ଗୋଟେ କିଣିଲେ 1000-1200 ଲାଗିବ, ବହୁ ଦେଖା ଆଉ କମରେ ହୋଇପାରିବ ନାହିଁ। ଆଉ ବିଶ୍ରାମ ନ କରି ପୁଣି ବଜାର ଆଡ଼େ ଚାଲିଲେ ଦେବବ୍ରତ। ରମା କହିଲେ, କାଲି ଯିବ, ହାତରେ 2 ଦିନ ସମୟ ଅଛି। କିନ୍ତୁ ସେ ନିଶ୍ଚିନ୍ତ ହୋଇ ବସି ନ ଯାଇ ବାହାରି ପଡ଼ିଲେ ପାଣି ଗ୍ଲାସ ପିଇ ସାରି। ଏଇ ରାସ୍ତାରେ ରାତି 12:00 ଚାଲିଲେ କୁକୁର ଗୋଟେ ଭୁକୁ ନଥିଲା, ଏବେ କିନ୍ତୁ ଦିନକାଳ ଖରାପ ହେଲାଣି। 10:00 ରାସ୍ତା ଶୂନଶାନ ହୋଇଯାଉଛି, ସ୍ତ୍ରୀ ଲୋକ ଏକା ଯିବା ଆସିବା କରିବାକୁ ନିରାପଦ ମଣୁନାହାନ୍ତି। ଛତରା ଟୋକା ଗୁଡ଼ାକ ରାସ୍ତା ଛକରେ ନିଛାଟିଆ ସ୍ଥାନରେ ପୋଲ ଉପରେ ଆଡ୍ଡା ମାରନ୍ତି ଅଧରାତି ଯାଏ, କାଳେ କାହାରି ହାବୁଡ଼ିରେ ପଡ଼ିଯିବେ ବୋଲି ବହୁ ଝିଅ ସିନେମା ଦେଖା ବନ୍ଦ କଲେଣି। ଦେବବ୍ରତ ସରକାରୀ ଅଫିସର ହୋଇ ବି ଡରିଯାଆନ୍ତି। ସମୟ ଯାହା ହେଲାଣି ପୈତୃକ ପ୍ରାଣ ପିଣ୍ଡରେ ରହିବା ଭାଗ୍ୟର କଥା। କଚେରୀ ହତା ଭିତରେ 2 ଝଙ୍କାଳିଆ ବରଗଛ ମୂଳେ ଅନ୍ଧାର ଠୁଳ ହୋଇଛି, ମତେ ଖୁଣ୍ଟରେ ଲାଇଟ୍ ନାହିଁ, କେହି ବଲ୍ବ ଭାଙ୍ଗି ଦେଇଛି କିମ୍ବା ଚୋରି କରି ନେଇଛି। ସାଇକେଲ ସାଉ ସାଉ କରି ଚାଲିଗଲା, ଗଣପତି ରାମର ଗୋଦାମ ବନ୍ଦ ହୋଇନଥିଲା ସେତେବେଳେ ଯାଏ। ଦେବବ୍ରତଙ୍କ କଥା ଶୁଣି କୌଣସି ଗୌରଚନ୍ଦ୍ରିକା ନ କରି 1,500 ବଢ଼ାଇ ଦେଇ କହିଲା, ସେ ଆପଣ ଅସୁବିଧା ଅନୁସାରେ ମୋତେ ଫେରେଇବେ, ସୁଧ ଦେବାକୁ ପଡ଼ିବ ନାହିଁ, ଆପଣ ବଡ଼ ଉପକାରୀ ମଣିଷ। ଗଣପତି ରାମ ପାଖରୁ ବିଦାୟ ନେଇ ଟଙ୍କା ପକେଟ୍ର ଭିତରେ ନିରାପଦରେ ରଖି ପୁଣି ସାଇକେଲ ଚଳାଇଲେ ଦେବବ୍ରତ। ଯିବାବେଳେ ଗଣପତି କହିଲେ, ପୁଅକୁ ଟିକେ କଣ୍ଟ୍ରୋଲ କରନ୍ତୁ ତହସିଲଦାର ବାବୁ, ଏତେ ବଡ଼ ଲୋକର ପୁଅ ଛତରା ବଦମାସଙ୍କ ସାଙ୍ଗରେ ମିଶୁଛି। ଗଣପତି ରାମଙ୍କ କଥାଗୁଡ଼ା କାନରେ ଗୁଳି ଫୁଟିବା ଶବ୍ଦ ପରି ଶୁଭୁଛି, ସେ କେବଳ ଭାବିବାରେ ଲାଗିଛନ୍ତି ପୁଅ କଥା। ପାର୍ଥ ଶେଷରେ ଗୁଣ୍ଡା ହୋଇଗଲା, ଅସାମାଜିକ ହୋଇଗଲା, ଆଇନର ହାତ ଅନେକ ଲମ୍ବା, ଧରା ପଡ଼ିଲେ କେହି ମୁକୁଳାଇ ପାରିବେ ନାହିଁ। କଚେରୀ ହତା ଆଗରେ ରାସ୍ତାଟା ଲମ୍ବି ଯାଇଛି ଆଗକୁ, ଯିବାବେଳେ କଚେରୀ ହତା ଭିତରେ ବରଗଛ ମୂଳେ ଅନ୍ଧାର ଠୁଳ ହୋଇଥିଲେ ବି ରାସ୍ତାରେ ଆଲୁଅ ଥିଲା, ଇଏ ଆଲୁଅ ହିଁ ନିଶ୍ଚୟତାର ସାକ୍ଷୀ। ଏଇ ଆଲୁଅ ଦେଖିଲେ ସାହସ ଆସେ ମନରେ, କିନ୍ତୁ ହାଏ, ଯିବା ବେଳକୁ ଆଲୁଅ ନଥିଲା ରାସ୍ତାର ବତୀ ଖୁମ୍ବରେ, କିଏ ଲିଭେଇଦେଲା ଏତେ ଶୀଘ୍ର ବା ପଥର ମାରି ବଲ୍ବ ଭାଙ୍ଗିଦେଲା ଜାଣିବା ମୁସ୍କିଲ। ଏଇ ବାଲେଶ୍ୱର ସହରରେ 2 ଆଗରୁ ଉତ୍ପାତ ନଥିଲା କି ଏଭଳି ଅସାମାଜିକ କାର୍ଯ୍ୟ ଆଖିରେ ପଡ଼ୁନଥିଲା। ହଠାତ୍ ପରିବେଶ ବଦଳିଗଲା କେମିତି, ଲୋକ ଚରିତ୍ର କ'ଣ ଏତେ ଶୀଘ୍ର ବଦଳିଯାଏ। ଆଗେ କେହି ଅପରାଧ କରୁଥିଲେ ସମାଜ ତାକୁ ଦଣ୍ଡ ଦେଉଥିଲା, ସେଥିରେ ବ୍ୟକ୍ତିବିଶେଷଙ୍କର ଚରିତ୍ର ଶୋଧ ସଂଶୋଧନ ହୋଇଯାଉଥିଲା, ଏବେ କ'ଣ ହୋଇଛି କେଜାଣି, ଆଉ ଚରିତ୍ର ଉପରେ କେହି ଜୋର ଦେଉନାହିଁ, ସଂଶୋଧନ କରିବା ଆବଶ୍ୟକ ହେବ ନାହିଁ। ଅପରାଧ ସାମାଜିକ କାର୍ଯ୍ୟର ଅଙ୍ଗ ହୋଇଗଲାଣି, ସମାଜ ଅପରାଧୀକୁ ଦଣ୍ଡ ଦେଇପାରୁନି। ସମାଜ ଯେଉଁମାନଙ୍କ ନିର୍ଦ୍ଦେଶରେ ଚାଲେ ସେମାନେ ନିଜକୁ ସୁହାଇଲା ଭଳି କାର୍ଯ୍ୟରେ ସମାଜକୁ ଲଗାଉଛନ୍ତି, ଯେମିତି ତାଙ୍କ ପୁଅ ପାର୍ଥ ଗୁଣ୍ଡାମି କରି ବୁଲୁଛି ସହରରେ, ଡରିମରି କେହି ତାକୁ ଧରୁନାହାନ୍ତି, ତା ନାମରେ ଅଭିଯୋଗ କରୁନାହାନ୍ତି, ତାକୁ ଶାସ୍ତି ଦେଉନାହାନ୍ତି। ଦେବବ୍ରତ ନିର୍ଭୟରେ ରାତି ଅଧରେ ଏଇ ବାଟରେ କେତେ ଥର ଯାଆସ କରିଛନ୍ତି, କିଛି ହୋଇନାହିଁ। ଆଜି କାହିଁକି କେଜାଣି କଚେରୀ ହତା ହେବା କ୍ଷଣି ଛାତି ଭିତରେ ଧଡ଼କରି ଉଠିଲା, ସେ ଜୋରରେ ପ୍ୟାଡେଲ ଘୁରାଇବା ପାଇଁ ଚେଷ୍ଟା କଲେ, ହଠାତ୍ କିନ୍ତୁ ସେଇ ଅନ୍ଧାରୁଆ ସ୍ଥାନରେ ଚେନ୍ଟା ଖସିଗଲା, ସାଇକେଲ ଚକ ବନ୍ଦ ହୋଇଗଲା। ଦେବବ୍ରତ ଓହ୍ଲେଇ ପଡ଼ିଲେ ସାଇକେଲରୁ, ସନ୍ଧ୍ୟାବେଳେ ଘରୁ ବାହାରିଥିଲେ ଟର୍ଚ୍ଚ ଖଣ୍ଡିକ ସାଙ୍ଗରେ ନିଅନ୍ତି, ସେ ବ୍ୟାଗ ଅଣ୍ଡାଳିଲେ, ତରତରରେ ବାହାରି ଆସିଥିବାରୁ ଟର୍ଚ୍ଚ ଆଣିନଥିଲେ। ଆଜି ଚେନ୍ଟାକୁ ଲଗାଇବାକୁ ଆଗରୁ ପକେଟ୍ ଭିତରୁ ଟଙ୍କା ତକ ବାହାର କରି ଗେଞ୍ଜି ତଳେ ଛାତି ଉପରେ ରଖିଦେଲେ, କେହି ଅନ୍ଧକାରରେ ଥଳି ଭିତରେ ହାତ ପକେଇଦେଲେ ବି ଟଙ୍କା ପାଇବ ନାହିଁ। ଛାତି ତଳର ସ୍ପନ୍ଦନ ସହିତ ଟଙ୍କାର ଅଙ୍କଟା ପ୍ରତି ମୁହୂର୍ତ୍ତରେ ଗଣିବାକୁ ଲାଗିଲେ ଦେବବ୍ରତ। ଚେନ୍ଟା ଲଗାଇଲା ବେଳେ ପଛରୁ ପାଦ ଶବ୍ଦ ଶୁଭାଗଲା, ସେ ସତର୍କ ହୋଇଯାଇ କହିଲେ, କିଏ ସେ? ହଠାତ୍ ଝପାଝପ 3-4 ଲୋକ ଦୌଡ଼ି ଆସି ତାଙ୍କୁ ମାଟି ବସିଲେ ଏବଂ ଜଣେ ଲୁଗା ଚାପି ତାଙ୍କର ମୁହଁ ବନ୍ଦ କରିଦେଲା। ଦେବବ୍ରତ ଆତଙ୍କରେ ଶିହରି ଉଠି 2 ଛାତି ଉପରେ ରଖିଲେ, ତାଙ୍କ ଛାତି ଉପରେ ଛୁରୀର ମୁନ ଚାପି କହିଲା ଜଣେ କର୍କଶ କଣ୍ଠରେ, ଯାହା ଅଛି ଦେଇଦେ ଶଳା ହାରାମ ଦାଦା, ନହେଲେ ଛାତିରେ ଭୁସିଦେବି ଛୁରୀ। ଦେବବ୍ରତ ଭାବିଲେ ସେ କେଉଁଠି ଟଙ୍କା ରଖିଛନ୍ତି, ବୋଧହୁଏ ଦୁର୍ବୃତ୍ତ ଜାଣିଯାଇଛି, ନହେଲେ ପେଟ ଉପରେ କି ମୁହଁ ଉପରେ ଛୁରୀର ମୁନରା ରଖି ଛାତି ଉପରେ ରଖନ୍ତା କାହିଁକି। ସେତେବେଳେ ତାଙ୍କ ବାମ ହାତ ମଣିବନ୍ଧରୁ ଏଚ୍ଏମ୍ଟି ଘଣ୍ଟା ଜୋର କରି ଟାଣି ନେଇଥାଏ ଜଣେ। ଆଉ ଜଣେ ବହୁ ବର୍ଷ ପରେ ସେ ପାଇଥିବା ତାଙ୍କ ବାହାଘର ମୁଦିଟି ଖୋଲିବାକୁ ଚେଷ୍ଟା କରୁଥାଏ ଅଙ୍ଗୁଳିରୁ। 25 ବର୍ଷ ତଳେ ଏହି ମୁଦି ପିନ୍ଧିଥିଲେ ଦେବବ୍ରତ। ଘୋରିଗଲେ ବି ଛୋଟ ହୋଇ ମାଂସ ଭିତରେ ମାଡ଼ି ବସିଥିଲେ ବି ସେ କେବେ ଖୋଲି ନଥିଲେ ତାକୁ। ଲୋକଟା ମୁଦି ଖୋଲିବା ପାଇଁ ଏଡ଼େ ଜୋରରେ ଟାଣିଲା ଯେ ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ। ଆଉ ସେହି ମୁହୂର୍ତ୍ତରେ ଛୁରୀଟା ଛାତି ଉପରେ ଚାପିବା ବେଳେ ସେ ଅତର୍ଚ୍ଛ ହୋଇ ନୋଟ ବିଡ଼ା ବାହାର କରୁ କରୁ ଛୁରୀର ମୁନଟା ଗଳିଗଲା ଠିକ୍ ବେକ ତଳେ। ତାପରେ ଆଉ ତାଙ୍କର କଣ ହେଲା ମନେ ନାହିଁ। କିଏ ତାଙ୍କୁ ହସ୍ପିଟାଲକୁ ଆଣିଲା, ସେ ଘରକୁ ଫେରିବା ଲୋକ, କିନ୍ତୁ ରାତି ସାରା ପଡି ରହିଲେ ଡାକ୍ତରଖାନାରେ। ସକାଳେ ଆଖି ଖୋଲିଲା ବେଳକୁ ତାଙ୍କ ମୁହଁ ଉପରେ ରମାଙ୍କର ଉତ୍କଣ୍ଠିତ ମୁହଁ ଦେଖି ସେ କମ୍ପିତ କଣ୍ଠରେ କହିଲେ, ସବୁ ଚେଷ୍ଟା ବ୍ୟର୍ଥ ହୋଇଛି ରମା, ମୋତେ ମାରିଦେଇଥିଲେ ମୁଁ ଶାନ୍ତି ପାଇଥାନ୍ତି, କିନ୍ତୁ ଏଇନେ 1500 ଟଙ୍କା କୋଉଠୁ ଆଣିବି ଯେ ତମେ ତମ ଭାଇନାଙ୍କର ପୁଅ ବାହାଘରକୁ ଯିବ। ରମା ତାଙ୍କ ମଥା ଉପରେ ହାତ ବୁଲାଇ ଆଣି ଫିସ୍ ଫିସ୍ କରି କହିଲେ, ଆଉ କିଛି ଚିନ୍ତା ନାହିଁ, ଫେରି ଆସିଛି ପାର୍ଥ। 1500 ଟଙ୍କାର ନୋଟ ବିଡ଼ା ମୋ ହାତକୁ ବଢେଇ ଦେଇ ପ୍ରତିଜ୍ଞା କରିଛି ଯେ ସେ ଆଉ କେବେ ହେଲେ ସେ ବାଟରେ ଯିବ ନାହିଁ।